ହ୍ୟାଲୋ ନମସ୍କାର, ମୁଁ ନୟାଗଡ ଜିଲ୍ଲା ଇଟାମାଟି ଅନ୍ତର୍ଗତ ବାଲିକୁଦିଆ ଗ୍ରାମରୁ ମୁଁ ରିଙ୍କି କହୁଛି। ମୁଁ ଗୋଟିଏ ଗୀତଟେ ବୁଲିବା ପାଇଁ ଯାଉଛି। ରାଧା ଯାଉଥିଲା ରାଧା ଯାଉଥିଲା ଗୋପ ଆକାଶରେ ଝଡ଼ ଉଠିଲା, ଶ୍ରାବଣ ମାସରେ ଗୋପ ଆକାଶରେ ଝଡ଼ ଉଠିଲା। ଓ କାଦରୁ ଶୁଖିଲା କାଦରୁ ଶୁଖିଲା କଦମ ମାଳରେ କନି ଆହୁରି ଦୂରେଇ ଗଲା। ହାଏ ରେ ବୈଶାଖ ମାସେ ଗୋପ ଆକାଶରେ ଚାନ୍ଦ ଉଇଲା। ବୈଶାଖ ମାସେ ଗୋପ ଆକାଶରେ ଚାନ୍ଦ ଉଇଲା।